ଚିତ୍ର ଦଶ ଦଶ ଆଜ୍ଞା ଇଟା ହେଉଛେ ଲୋକମାନଙ୍କର କାଜେ ମାପରୁ ଦେଇଥିବା ଦଶ ଆଜ୍ଞା। ସେମାନେ ସତ ଆର ଗୋଟେ ମାପରୁକେ ଭଲ ପାଇବାକେ ଆର ମାନବାକେ ଆମକେ ଶିଖେଇଛନ୍। ପ୍ରଥମେ ପୁତଲାକେ କି ମୂର୍ତ୍ତିକେ କି ପଶୁକେ କି କେନ୍ ଜିନିଷକେ ଆମେ ପୂଜା ନେଇ କର୍ମୁ, ଆମେ ମାତର ଗୋଟେ ସତ ମାପୁରକେ ପୂଜା କର୍ମୁ। ଆର ସପ୍ତାହକେ ଗୋଟେ ଦିନ ଗୋଟେ ଠାନେ ସବୁ ଲୋକ ବସି ମାପରୁକେ ପୂଜା କର୍ମୁ। ବୁଆ ମା ଆର ପିଲାମାନେ ଗୋଟେ ଠାନେ ବସିକରି ମାପରୁକେ ପୂଜା କରବାଟା ଭଲ। ତାର ପଛେ ପିଲାମାନେ ତାଙ୍କର ବୁଆ ମାର କଥା ମାନବେ ଆର ସମ୍ମାନ ଦେବେ। ମାପରୁ ନିୟମ କରିଛନ୍ ଯେ ଆମେ ମନୁଷ ନେଇ ମାରମୁ, ଆର ବି ଆମେ ଦୁସରା ଲୋକର ମେଜି ସଙ୍ଗେ ବିଚାର ନେଇ କର୍ମୁ, ଆର ଆମେ ଚୋରି ନେଇ କର୍ମୁ କି ଅନ୍ୟ ଲୋକର ଜିନିଷକେ ଚୋରବାକେ ଇଚ୍ଛା ନେଇ କର୍ମୁ। ଏଟା କେତେ ମହାପୁରୁର ଆଇନ ଆର ମହାପୁରୁ ପବିତ୍ର ପ୍ରକାଶ କରି ଆମକେ ଆଦେଶ ଦେଇଛନ୍। ଆମେ ମହାପୁରୁ ଠାନୁ ଆଦେଶ ପାଇଛୁ ଆର ତାଙ୍କର ଆଇନକେ ମାନମୁ।